ପାପ ପୁଣ୍ୟର ବଳୟ ମଧ୍ୟରେ ଆମେ ମୋହମାୟାର ଫାସରେ ପଡ଼ି ଭୁଲି ଯାଉଛୁ ଚିରସତ୍ୟକୁ। ଘର ମଥାଣରେ କାଳ ଛଞ୍ଚାଣ ଡାକ ଦେଲେଣି ବେଳ ହୋଇଗଲାଣି ବୋଲି, ତଥାପି ତା ଡାକକୁ ନ ଜାଣିଲା ଭଳି ଆଡ଼େଇ ଯାଉଛୁ। ଯେତେ ମୋହମାୟା କବଳରେ ପଡ଼ିଲେ ମଧ୍ୟ ମାଆର ପଦାରବିନ୍ଦରେ ଲୟ ଦେବାକୁ ପଡ଼ିବ। କି ସଂସାରୀ କି ବୈରାଗୀ, ସମସ୍ତଙ୍କ ପାଇଁ ଅମୂଲ୍ୟ ଧନ ହେଉଛି ମାଆର ଗୁଣକୀର୍ତ୍ତନ।
ବ୍ରହ୍ମ ଜ୍ଞାନ ମା ତାରିଣୀର ଗୁଣ କୀର୍ତ୍ତନ, ଶୁଣ ସୁଜନ ଏ ବ୍ରହ୍ମ ଜ୍ଞାନ ମା ତାରିଣୀର ଗୁଣ କୀର୍ତ୍ତନ। ସଂସାରୀଙ୍କ ପାଇଁ ଅମୂଲ୍ୟ ଧନ, ଥରେ ଭଜିଲେ ଥରେ ମଜିଲେ ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ। ସଂସାରୀଙ୍କ ପାଇଁ ଅମୂଲ୍ୟ ଧନ, ଥରେ ଭଜିଲେ ଥରେ ମଜିଲେ ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ। ଖେଲୁ କିନାର ଖାର ଭୁଲି ଗଲୁ ମନୁ ପାଗଳା ମା ଗୁଣ ଅପାର। ଜାଣିପାରୁନୁ କି ତୋ ଘର ଚାଳେ, ଜାଣିପାରୁନୁ କି ତୋ ଘର ଚାଳେ, ଡାକିଲାଣି ଆସି କାଳ ଛଞ୍ଚାଣ କାଳ ଛଞ୍ଚାଣ। ଶୁଣ ସୁଜନ ଏ ବ୍ରହ୍ମ ଜ୍ଞାନ ମା ତାରିଣୀର ଗୁଣ କୀର୍ତ୍ତନ, ସଂସାରୀଙ୍କ ପାଇଁ ଅମୂଲ୍ୟ ଧନ, ଥରେ ଭଜିଲେ ଥରେ ମଜିଲେ ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ। ସଢ଼ୁଛି ତୋ ଜୀବନ ସୁଖ ଲୋଡ଼ା କି ନାହିଁ, ବେଳ ଥାଉ ଯା ଘଟଗାଁ ମା ପାଦକୁ ଧାଇ। ଦୁଃଖେ ସଢ଼ୁଛି ତୋ ଜୀବନ ସୁଖ ଲୋଡ଼ା କି ନାହିଁ, ବେଳ ଥାଉ ଯା ଘଟଗାଁ ମା ପାଦକୁ ଧାଇ। ହାତେ ତାଳି ଦେଇ ତା ମହିମା ଗାଇ, ହାତେ ତାଳି ଦେଇ ତା ମହିମା ଗାଇ, ଫଟାଇ ଦେ ତୋ ଶେଷ ଜୀବନ ଶେଷ ଜୀବନ। ଶୁଣ ସୁଜନ ଏ ବ୍ରହ୍ମ ଜ୍ଞାନ ମା ତାରିଣୀର ଗୁଣ କୀର୍ତ୍ତନ, ଶୁଣ ସୁଜନ ଏ ବ୍ରହ୍ମ ଜ୍ଞାନ ମା ତାରିଣୀର ଗୁଣ କୀର୍ତ୍ତନ, ସଂସାରୀଙ୍କ ପାଇଁ ଅମୂଲ୍ୟ ଧନ, ଥରେ ଭଜିଲେ ଥରେ ମଜିଲେ ତୁଟି ଯିବ ପାପ ଜ୍ଞାନ, ତୁଟି ଯିବ ପାପ ଜ୍ଞାନ।